ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନର କଥା କହିବାକୁ ମୁଁ ପୁଣି ଥରେ ସୁଯୋଗ ପାଇଛି। ମନର କଥା ମୋ ପାଇଁ କୌଣସି ଔପଚାରିକତା ନୁହେଁ, ବରଂ ଆପଣମାନଙ୍କ ସହ କଥା ହେବା ପାଇଁ ମୁଁ ନିଜେ ଉତ୍ସୁକ। ମନର କଥା ମାଧ୍ୟମରେ ଭାରତର କୋଣ ଅନୁକୋଣର ଜନସାଧାରଣଙ୍କ ସହିତ ଜଡ଼ିତ ହୋଇପାରୁଥିବାରୁ ମୁଁ ଖୁସି। ଆକାଶବାଣୀ ଏହାକୁ ରାତି 8ଟାରେ ଆଞ୍ଚଳିକ ଭାଷାମାନଙ୍କରେ ପ୍ରସାରଣ କରିବାର ସଫଳ ପ୍ରଚେଷ୍ଟା କରୁଥିବା ଯୋଗୁଁ ମୁଁ ତାଙ୍କ ପ୍ରତି କୃତଜ୍ଞ। ଏକଥାରେ ମଧ୍ୟ ମୁଁ ଖୁସି ଯେ ଲୋକେ ମୋ କଥା ଶୁଣୁଛନ୍ତି, ପରେ ଚିଠିରେ, ଟେଲିଫୋନ୍ରେ, ମାଇ ଗଭ୍ ୱେବସାଇଟ୍ରେ, ନରେନ୍ଦ୍ର ମୋଦି ଆପ୍ରେ ନିଜର ମତାମତ ମୋତେ ଜଣାଉଛନ୍ତି। ଆପଣମାନଙ୍କର ଅନେକ କଥା ମୋତେ ସରକାର ଚଳାଇବାରେ ସାହାଯ୍ୟ କରୁଛି। ଜନହିତ ପାଇଁ ସରକାର କେତେ ସକ୍ରିୟ ହେବା ଆବଶ୍ୟକ, ଜନହିତକର କାର୍ଯ୍ୟଗୁଡ଼ିକୁ କେତେ ଅଗ୍ରାଧିକାର ଦିଆଯିବା ଉଚିତ, ଏସବୁ ବିଷୟ ନେଇ ଆପଣମାନଙ୍କ ସହ ମୋର ଏହି କଥାବାର୍ତ୍ତା, ଏ ସମ୍ପର୍କ ବହୁତ କାମରେ ଲାଗୁଛି। ମୁଁ ଆଶା କରୁଛି ଆପଣମାନେ ଆହୁରି ଅଧିକ କ୍ରିୟାଶୀଳ ହୋଇ ଜନସହଭାଗିତା ଦ୍ୱାରା ଗଣତନ୍ତ୍ର କେମିତି ଚାଲିପାରିବ ତା ଉପରେ ଗୁରୁତ୍ୱ ଦେବେ। ଗରମ ବଢ଼ି ବଢ଼ି ଚାଲିଛି, ଆଶା ଥିଲା କିଛି କମିବ, କିନ୍ତୁ ଅନୁଭବ କଲୁ ଯେ ଗରମ ବଢ଼ି ବଢ଼ି ଚାଲିଛି। ମଝିରେ ଖବର ଆସିଲା ଯେ ମୌସୁମୀ ଏକ ସପ୍ତାହ ପାଇଁ ବିଳମ୍ବିତ ହୋଇପାରେ, ବ୍ୟଗ୍ରତା ଆହୁରି ବଢ଼ିଗଲା। ପ୍ରାୟତଃ ଦେଶର ଅଧିକାଂଶ ସ୍ଥାନ ପ୍ରଚଣ୍ଡ ରୌଦ୍ରତାପ ଅନୁଭବ କରୁଛି, ପାରଦ ଆକାଶ ଛୁଇଁଲାଣି, ପଶୁ ପକ୍ଷୀ ମଣିଷ ସମସ୍ତେ କଷ୍ଟ ଅନୁଭବ କରୁଛନ୍ତି। ପରିବେଶ ଯୋଗୁଁ ହିଁ ତ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି। ଜଙ୍ଗଲ କମି କମିଗଲା, ଗଛ କଟି ଚାଲିଲା, ଆଉ ଏକ ପ୍ରକାର ମାନବ ଜାତି ହିଁ ପ୍ରକୃତିକୁ ଧ୍ୱଂସ କରି ନିଜ ବିଧ୍ୱଂସର ମାର୍ଗ ପ୍ରଶସ୍ତ କରିଦେଲା। ଜୁନ୍ 5 ଦିନ ବିଶ୍ୱ ପରିବେଶ ଦିବସ, ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ବିଚାର ଆଲୋଚନା ହୁଏ, ଚିନ୍ତା ପ୍ରକଟ ହୁଏ। ଚଳିତ ବର୍ଷ ପରିବେଶ ଦିବସ ଉପଲକ୍ଷେ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ବିଷୟ ହେଲା ଜିରୋ ଟଲରାନ୍ସ ଫର୍ ଇଲିଗାଲ୍ ୱାଇଲ୍ଡ ଲାଇଫ୍ ଟ୍ରେଡ୍। ଏ ବିଷୟରେ ବହୁତ କିଛି ଆଲୋଚନା ହେବ, କିନ୍ତୁ ଆମକୁ ତ ଗଛଲତା ବିଷୟରେ ଆଲୋଚନା କରିବାକୁ ପଡ଼ିବ, ପାଣି ସମ୍ପର୍କରେ ଆଲୋଚନା କରିବାକୁ ପଡ଼ିବ, ଏ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ଆମ ଜଙ୍ଗଲ କେମିତି ବୃଦ୍ଧି ପାଉ। କାରଣ ଆପଣ ଦେଖିଥିବେ ବିଗତ ଦିନରେ ଉତ୍ତରାଖଣ୍ଡ, ହିମାଚଳ, ଜମ୍ମୁ କାଶ୍ମୀରରେ ହିମାଳୟ ପାଦଦେଶରେ ଜଙ୍ଗଲରେ ଯେଉଁ ନିଆଁ ଲାଗିଲା, ନିଆଁର ମୂଳ କାରଣ ଥିଲା ଶୁଖିଲା ପତ୍ର। ଏଥିରେ ଯଦି କେଉଁଠି କିଛି ଅବହେଳା ହୁଏ ତାହେଲେ ନିଆଁ ଚାରିଆଡ଼େ ବ୍ୟାପିଯାଏ। ସେଥିପାଇଁ ଜଙ୍ଗଲ ସଂରକ୍ଷଣ, ଜଳ ସଂରକ୍ଷଣ ଏସବୁ ଆମ ଦାୟିତ୍ୱ। ବିଗତ ଦିନମାନଙ୍କରେ ମରୁଡ଼ି ଦ୍ୱାରା ଅଧିକ ପ୍ରଭାବିତ 11 ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବାର ସୁଯୋଗ ପାଇଲି। ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା, ସରକାରୀ ପରମ୍ପରା ଅନୁସାରେ ମୁଁ ଏହି ମରୁଡ଼ିଗ୍ରସ୍ତ ରାଜ୍ୟମାନଙ୍କର ଗୋଟିଏ ମିଟିଂ ଆୟୋଜନ କରିପାରିଥାନ୍ତି, କିନ୍ତୁ ମୁଁ ତାହା କଲି ନାହିଁ। ମୁଁ ପ୍ରତ୍ୟେକ ରାଜ୍ୟ ସହ ସ୍ୱତନ୍ତ୍ର ଭାବେ ମିଟିଂ କଲି, ପ୍ରତି ରାଜ୍ୟ ସହ ପ୍ରାୟ 2-2.5 ଘଣ୍ଟା ଧରି କଥାବାର୍ତ୍ତା ହେଲି, ସେମାନଙ୍କ କଥାକୁ ଟିକିନିକି ଭାବେ ଶୁଣିଲି। ସାଧାରଣତଃ ସରକାରୀ ଆଲୋଚନାରେ କେନ୍ଦ୍ର ସରକାରଙ୍କଠାରୁ କେତେ ଟଙ୍କା ଗଲା ଏବଂ କେତେ ଖର୍ଚ୍ଚ ହେଲା ଏହାଠାରୁ ଅଧିକ ଆଲୋଚନା ହୁଏ ନାହିଁ। ଭାରତ ସରକାରଙ୍କର ଅଧିକାରୀମାନଙ୍କ ପାଇଁ ମଧ୍ୟ ଏହା ଆଶ୍ଚର୍ଯ୍ୟଜନକ ଥିଲା ଯେ ଅନେକ ରାଜ୍ୟ ଉତ୍ତମ ପ୍ରଚେଷ୍ଟା କରିଛନ୍ତି ପାଣି ସମ୍ପର୍କରେ, ପରିବେଶ ସମ୍ପର୍କରେ, ମରୁଡ଼ିର ମୁକାବିଲା ପାଇଁ, ପଶୁମାନଙ୍କ ପାଇଁ, ପ୍ରଭାବିତ ଲୋକଙ୍କ ପାଇଁ। ଏକ ପ୍ରକାର ଦେଶର କୋଣ ଅନୁକୋଣରେ ଯେକୌଣସି ଦଳର ସରକାର ଥାଉନା କାହିଁକି, ଏହି ସମସ୍ୟାର ଦୀର୍ଘକାଳୀନ ଭିତ୍ତିରେ ମୁକାବିଲା କରିବା ପାଇଁ ସ୍ଥାୟୀ ସମାଧାନର ଉପାୟ ବାହାର କରିବା ଦିଗରେ ସମସ୍ତଙ୍କର ଦୃଷ୍ଟି ପଡ଼ିଥିଲା। ତାହା ମୋ ପାଇଁ ଗୋଟିଏ ପ୍ରକାର ଲର୍ଣ୍ଣିଂ ଏକ୍ସପେରିଏନ୍ସ ଥିଲା। ମୁଁ ନୀତି ଆୟୋଗକୁ କହିଛି ଯେ ଯାହା ବେଷ୍ଟ ପ୍ରାକ୍ଟିସ୍ ତାହା ସମସ୍ତ ରାଜ୍ୟରେ ଅନୁସରଣ କରାଯାଉ, ତାହା ଉପରେ ମଧ୍ୟ କିଛି କାମ ହେବା ଆବଶ୍ୟକ। କିଛି ରାଜ୍ୟ, ବିଶେଷ କରି ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଜ୍ଞାନକୌଶଳର ଭରପୁର ବିନିଯୋଗ କରିଛନ୍ତି। ମୁଁ ଚାହୁଁଛି ଯେ ଆଗକୁ ନୀତି ଆୟୋଗ ଦ୍ୱାରା ରାଜ୍ୟମାନଙ୍କର ସଫଳ ପ୍ରଚେଷ୍ଟା ସମ୍ପର୍କରେ ଆମେ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଜଣାଇବା। ଏହି ସମସ୍ୟାଗୁଡ଼ିକର ସଫଳ ସମାଧାନରେ ଜନସହଭାଗିତା ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେଥିରେ ଯଦି ପୁଣି ପରଫେକ୍ଟ ପ୍ଲାନିଂ ରହିବ, ଆବଶ୍ୟକ ଜ୍ଞାନକୌଶଳର ଉପଯୋଗ ହେବ ଏବଂ ସମୟସୀମା ମଧ୍ୟରେ ବ୍ୟବସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ପ୍ରଚେଷ୍ଟା ହେବ, ତେବେ ଏହାର ଉତ୍ତମ ପରିଣାମ ମିଳିପାରିବ ବୋଲି ମୋର ବିଶ୍ୱାସ। ମରୁଡ଼ି ପରିସ୍ଥିତି ପରିଚାଳନାକୁ ନେଇ, ଜଳ ସଂରକ୍ଷଣକୁ ନେଇ ପାଣିର ପ୍ରତି ଟୋପାକୁ ସଞ୍ଚୟ କରିବା, କାରଣ ମୋ ମତରେ ଜଳ ହେଉଛି ଈଶ୍ୱରଙ୍କର ପ୍ରସାଦ। ଯେମିତି ଆମେ ମନ୍ଦିରକୁ ଗଲେ କେହି ଆମକୁ ଭୋଗ ଦିଅନ୍ତି, ଆଉ ଏହି ଭୋଗକୁ ଟିକିଏ ବି ତଳେ ପଡ଼ିଗଲେ ମନ କଷ୍ଟ ହୁଏ, ଆମେ ସାଙ୍ଗେ ସାଙ୍ଗେ ତାହାକୁ ଉଠେଇ ନେଉ ଏବଂ ପାଞ୍ଚ ଥର ଠାକୁରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁ। ଏହି ପାଣି ମଧ୍ୟ ଠାକୁରଙ୍କର ଭୋଗ। ଟୋପାଏ ଜଳ ନଷ୍ଟ ହେଲେ ଆମ ମନରେ କଷ୍ଟ ହେବା ଉଚିତ, ତେଣୁ ଜଳ ସଂରକ୍ଷଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ, ଜଳସେଚନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଇଥିପାଇଁ ତ ପର୍ ଡ୍ରପ୍ ମୋର୍ କ୍ରପ୍, ମାଇକ୍ରୋ ଇରିଗେସନ୍, ଅତି କମ୍ ପାଣିରେ ହେଉଥିବା ଫସଲ। ଏବେ ତ ଖୁସିର କଥା ଯେ ଅନେକ ରାଜ୍ୟରେ ଆମ ଆଖୁ ଚାଷୀ ମଧ୍ୟ ମାଇକ୍ରୋ ଇରିଗେସନ୍ ପ୍ରଣାଳୀ ବ୍ୟବହାର କରୁଛନ୍ତି। କେହି ଡ୍ରିପ୍ ଇରିଗେସନ୍ ବ୍ୟବହାର କରୁଛନ୍ତି ତ ଆଉ କେହି ସ୍ପ୍ରିଙ୍କ୍ଲର ବ୍ୟବହାର କରୁଛନ୍ତି। ରାଜ୍ୟମାନଙ୍କ ସହ ଆଲୋଚନାରେ ମୁଁ ଜାଣିଲି ଯେ ଧାନ ଚାଷ କରୁଥିବା କିଛି ରାଜ୍ୟ ସଫଳତାର ସହ ଡ୍ରିପ୍ ଇରିଗେସନ୍ ପ୍ରଣାଳୀ ବ୍ୟବହାର କରିଛନ୍ତି। ଏହାଦ୍ୱାରା ସେମାନେ ଅଧିକ ଫସଲ ଉତ୍ପାଦନ କରିପାରିଥିବା ସହ ଜଳ ସଂରକ୍ଷଣ ମଧ୍ୟ କରିପାରିଛନ୍ତି ଏବଂ ମଜୁରୀ ମଧ୍ୟ କମ୍ ଲାଗିଲା। ଏହି ରାଜ୍ୟମାନଙ୍କର କଥା ଶୁଣି ଜାଣିଲି ଯେ ଏମାନେ ବହୁତ ବଡ଼ ବଡ଼ ଟାର୍ଗେଟ୍ ସ୍ଥିର କରିଛନ୍ତି, ବିଶେଷ କରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟ। ଏହି ତିନୋଟି ରାଜ୍ୟ ଡ୍ରିପ୍ ଇରିଗେସନ୍ କ୍ଷେତ୍ରରେ ବହୁତ ବଡ଼ କାର୍ଯ୍ୟ କରିଛନ୍ତି। ପ୍ରତିବର୍ଷ 2-3 ଲକ୍ଷ ହେକ୍ଟର ମାଇକ୍ରୋ ଇରିଗେସନ୍ ଅନ୍ତର୍ଭୁକ୍ତ କରିବା ପାଇଁ ରହିଛି ସେମାନଙ୍କର ପ୍ରଚେଷ୍ଟା। ଯଦି ସବୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଯାଏ ତେବେ କୃଷିରେ ମଧ୍ୟ ଉନ୍ନତି ହେବ, ଜଳ ମଧ୍ୟ ବହୁମାତ୍ରାରେ ସଂରକ୍ଷଣ ହେବ। ଆମ ତେଲଙ୍ଗାନାର ଭାଇମାନେ ମିଶନ ଭାଗିରଥୀ ମାଧ୍ୟମରେ ଗୋଦାବରୀ ଏବଂ କ୍ରିଷ୍ଣା ନଦୀ ଜଳର ଖୁବ୍ ଉତ୍ତମ ବ୍ୟବହାରର ଚେଷ୍ଟା କରିଛନ୍ତି। ଆନ୍ଧ୍ରପ୍ରଦେଶର ନିରୁ ପ୍ରଗତି ମିଶନରେ ମଧ୍ୟ ଟେକ୍ନୋଲୋଜି ଏବଂ ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ପାଇଁ ପ୍ରଚେଷ୍ଟା କରାଯାଇଛି। ମହାରାଷ୍ଟ୍ର ସୃଷ୍ଟି କରିଥିବା ଜନ ଆନ୍ଦୋଳନରେ ଲୋକେ ଶ୍ରମଦାନ ସହ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। ଜଳଯୁକ୍ତ ଶିବିର ଅଭିଯାନ ପ୍ରକୃତରେ ଏହି ଆନ୍ଦୋଳନ ମହାରାଷ୍ଟ୍ରକୁ ଭବିଷ୍ୟତର ଜଳ ସଙ୍କଟରୁ ରକ୍ଷା କରିବାରେ ବହୁତ ସାହାଯ୍ୟକାରୀ ହେବ ବୋଲି ମୁଁ ଅନୁଭବ କରୁଛି। ଛତିଶଗଡ଼ ଲୋକ ସୁରାଜ ଜଳ ସୁରାଜ ଅଭିଯାନ ଚଳାଇଛି। ମଧ୍ୟପ୍ରଦେଶରେ ବଳରାମ ପୁଷ୍କରିଣୀ ଯୋଜନା, ପାଖାପାଖି 22,000 ପୋଖରୀ, ଏହା କେବଳ ଛୋଟ ପରିସଂଖ୍ୟାନ, ଏହା ଉପରେ କାମ ଚାଲିଛି। ତାଙ୍କର କପିଳଧାରା କୂପ ଯୋଜନା, ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜଳ ବଞ୍ଚା ଅଭିଯାନ, କର୍ଣ୍ଣାଟକରେ କଲ୍ୟାଣୀ ଯୋଜନା ନାମରେ କୂଅଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ରାଜସ୍ଥାନ ଏବଂ ଗୁଜରାଟ, ଯେଉଁଠାରେ ପୁରୁଣା କାଳର ପାହାଚଯୁକ୍ତ ଜଳ ଉତ୍ସମାନ ରହିଛି, ଏଗୁଡ଼ିକର ଜଳ ମନ୍ଦିର ରୂପରେ ପୁନରୁଦ୍ଧାରର ଗୋଟିଏ ବଡ଼ ଅଭିଯାନ ଚାଲିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ସ୍ୱାବଲମ୍ବନ ଅଭିଯାନ ଚାଲିଛି। ଝାଡ଼ଖଣ୍ଡ ଗୋଟିଏ ଜଙ୍ଗଲ ପରିପୂର୍ଣ୍ଣ ରାଜ୍ୟ ହୋଇଥିବା ସତ୍ତ୍ୱେ ସେଠାରେ ପାଣିର ଅଭାବ ରହିଛି। ସେମାନେ ଚେକ୍ ଡ୍ୟାମ୍ର ଗୋଟିଏ ବଡ଼ ଅଭିଯାନ ଚଳାଇଛନ୍ତି। ପାଣି ରୋକିବା ଦିଗରେ ସେମାନେ ଉଦ୍ୟମ ଜାରି ରଖିଛନ୍ତି। କିଛି ରାଜ୍ୟ ଛୋଟ ଛୋଟ ବନ୍ଧ ତିଆରି କରି 10-10, 20-20 କିଲୋମିଟର ଧରି ପାଣି ରୋକିବାର ଅଭିଯାନ ଚଳାଇଛନ୍ତି। ଏହା ଖୁବ୍ ସୁଖର କଥା। ମୁଁ ଦେଶବାସୀଙ୍କୁ ମଧ୍ୟ କହୁଛି ଯେ ଏହି ଜୁନ୍, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରରେ ଆମେ ସ୍ଥିର କରିବା ଯେ ଆମେ ଟୋପାଏ ପାଣି ମଧ୍ୟ ନଷ୍ଟ ହେବାକୁ ଦେବୁ ନାହିଁ। ଏବେଠାରୁ ବ୍ୟବସ୍ଥା କରିବା କେଉଁଠାରେ ଜଳ ସଞ୍ଚୟ କରାଯାଇପାରେ, କେଉଁଠାରେ ପାଣି ରୋକାଯାଇପାରେ। ଭଗବାନ ତ ଆମର ଆବଶ୍ୟକତା ଅନୁସାରେ ପାଣି ଦେଉଛନ୍ତି, ପ୍ରକୃତି ଆମ ଜଳର ଆବଶ୍ୟକତା ପୂରଣ କରୁଛି, କିନ୍ତୁ ଆମେ ଅଧିକ ପାଣି ଦେଖି ବେଖାତିର ମନୋଭାବ ପୋଷଣ କରୁ ଏବଂ ବର୍ଷାଦିନ ସରିଗଲେ ପାଣି ଅଭାବରେ କଷ୍ଟ ଭୋଗ କରୁ, ସେ କଥା କେମିତି ଚଳିବ। ଏହି ପାଣି କେବଳ ଚାଷୀମାନଙ୍କର ବିଷୟ ନୁହେଁ ଭାଇ, ଏହା ଗାଁ ଗରିବ, ଚାଷୀ ମୂଲିଆ, ସହରୀ, ଗାଉଁଲି, ଧନୀ, ଗରିବ ସମସ୍ତଙ୍କ ସହିତ ଜଡ଼ିତ ବିଷୟ। ବର୍ଷାଦିନ ଆସୁଛି, ତେଣୁ ଜଳ ସଞ୍ଚୟ ପାଇଁ ଯେମିତି ଆମର ଅଗ୍ରାଧିକାର ରହୁ ଏବଂ ଏଥର ଦୀପାବଳି ପାଳନ ବେଳେ ଆମେ ଯେମିତି ଏକଥାକୁ ନେଇ ମଧ୍ୟ ଆନନ୍ଦିତ ହୋଇପାରିବା ଯେ ଆମେ କେତେ ଜଳ ସଞ୍ଚୟ କରିପାରିଲୁ। ଆପଣ ଲକ୍ଷ୍ୟ କରିବେ ଏହି ଆନନ୍ଦ ଅନେକ ଗୁଣ ବଢ଼ିଯିବ। ପାଣିରେ ଶକ୍ତି ଭରି ରହିଛି, ଆମେ ହାଲିଆ ହୋଇ ଆସି ମୁହଁରେ ଟିକିଏ ପାଣି ଛିଞ୍ଚିଦେଲେ କେମିତି ଫ୍ରେଶ୍ ହୋଇଯାଉ। ଆମେ ଯେତେ ଥକି ପଡ଼ିଥିଲେ ମଧ୍ୟ କୌଣସି ବିରାଟ ହ୍ରଦ କିମ୍ବା ସମୁଦ୍ର ଦେଖିଲେ ଏହାର ବିଶାଳତାର ଅନୁଭୂତି ହୁଏ। ଏହା ଈଶ୍ୱର ପ୍ରଦତ୍ତ ଅମୂଲ୍ୟ ସମ୍ପତ୍ତି। ଟିକିଏ ଆଗ୍ରହର ସହ ଏହି କାମରେ ଲାଗିଯିବା, ଏହାର ସଂରକ୍ଷଣ କରିବା, ଏହାକୁ ସଞ୍ଚୟ କରିବା, ଜଳସେଚନକୁ ଆଧୁନିକ କରିବା। ଆଜି ମୁଁ ଏହି କଥା ଖୁବ୍ ଆଗ୍ରହର ସହିତ କହୁଛି, ଏହି ରୁଚିକୁ ଛାଡ଼ିବାର ନାହିଁ। ଆଗାମୀ 4 ମାସକୁ ଜଳ ସଞ୍ଚୟ ଅଭିଯାନରେ ପରିବର୍ତ୍ତିତ କରାଯାଉ। ଏହା କେବଳ ସରକାରଙ୍କର ନୁହେଁ, ରାଜନେତାମାନଙ୍କର ନୁହେଁ, ଜନସାଧାରଣଙ୍କର କାର୍ଯ୍ୟ। ବିଗତ ଦିନରେ ଗଣମାଧ୍ୟମ ଜଳ କଷ୍ଟର ଗୋଟିଏ ସୁବିସ୍ତୃତ ବିବରଣୀ ଉପସ୍ଥାପିତ କଲା। ମୁଁ ଆଶା କରୁଛି ଯେ ଗଣମାଧ୍ୟମ ଜଳ ସଂରକ୍ଷଣ ଦିଗରେ ଜନସାଧାରଣଙ୍କୁ ବାଟ ଦେଖାଉ, ଜଳ ସଙ୍କଟରୁ ଆମକୁ ମୁକ୍ତ କରିବା ଦିଗରେ ସହାୟକ ହେଉ। ମୁଁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଆମକୁ ଆଧୁନିକ ଭାରତ ନିର୍ମାଣ କରିବାକୁ ଅଛି। ଆମକୁ ପାରଦର୍ଶୀ ଭାରତ ନିର୍ମାଣ କରିବାକୁ ହେବ। ଅନେକ ବ୍ୟବସ୍ଥାକୁ ଆମକୁ ଭାରତର ଗୋଟିଏ କୋଣରୁ ଅନ୍ୟ କୋଣକୁ ସମାନ ଭାବେ ପହଞ୍ଚାଇବାର ଅଛି। ତେଣୁ ଆମର ପୁରୁଣା ଅଭ୍ୟାସଗୁଡ଼ିକୁ ଆମକୁ ଟିକିଏ ବଦଳାଇବାକୁ ହେବ। ଆଜି ମୁଁ ଏଭଳି ଗୋଟିଏ ବିଷୟକୁ ସ୍ପର୍ଶ କରିବାକୁ ଚାହୁଁଛି, ଯେଉଁଥିରେ ଆପଣମାନେ ମୋତେ ସାହାଯ୍ୟ କଲେ ଆମେ ସେ ଦିଗରେ ସଫଳତାର ସହ ଆଗେଇ ପାରିବା। ଆମେ ସମସ୍ତେ ଜାଣିଛୁ, ସ୍କୁଲରେ ମଧ୍ୟ ଆମକୁ ପଢ଼ାଯାଉଥିଲା ଯେ ଯୁଗ ଥିଲା ଯେତେବେଳେ ମୁଦ୍ରା ନଥିଲା, ନୋଟ୍ ନଥିଲା, ବ୍ୟାଟର ସିଷ୍ଟମ ଚାଲୁଥିଲା। ଯଦି ଆପଣଙ୍କର ପରିବା ଦରକାର ତେବେ ତା ବଦଳରେ ଗହମ ଦିଅ, ଲୁଣ ଦରକାର ତ ତା ବଦଳରେ ପରିବା ଦିଅ। ବ୍ୟାଟର ସିଷ୍ଟମରେ ହିଁ ବ୍ୟବସାୟ ଚାଲୁଥିଲା। ଧୀରେ ଧୀରେ ଆରମ୍ଭ ହେଲା ମୁଦ୍ରା, କଏନ୍ ଆସିଲା, ନୋଟ୍ ଆସିଲା। ଏବେ କିନ୍ତୁ ସମୟ ବଦଳି ଯାଇଛି। ସମ୍ପୂର୍ଣ୍ଣ ବିଶ୍ୱ କ୍ୟାସଲେସ୍ ସୋସାଇଟି ଦିଗରେ ଅଗ୍ରସର ହେଉଛି। ଇଲେକ୍ଟ୍ରୋନିକ୍ ଟେକ୍ନୋଲୋଜିକାଲ ବ୍ୟବସ୍ଥା ମାଧ୍ୟମରେ ଆମେ ଟଙ୍କା ପାଇପାରୁଛୁ, ଆଉ ଦେଇ ମଧ୍ୟ ପାରୁଛୁ, ଜିନିଷ କିଣିପାରୁଛୁ, ଆଉ ବିଲ୍ ମଧ୍ୟ ପୈଠ କରିପାରୁଛୁ। ଏଥିରେ ପକେଟରୁ ପର୍ସ ଚୋରି ହେବାର ପ୍ରଶ୍ନ ବି ଉଠିବନି। ଆମକୁ ହିସାବ ରଖିବାର ଚିନ୍ତା ମଧ୍ୟ ରହିବନି। ଅଟୋମେଟିକ୍ ହିସାବ ରହିବ। ଆରମ୍ଭରେ ଟିକିଏ କଷ୍ଟ ହେବ, କିନ୍ତୁ ଥରେ ଅଭ୍ୟାସରେ ପଡ଼ିଗଲେ ଏହି ବ୍ୟବସ୍ଥା ସହଜ ଲାଗିବ। ଏହା ଏଇଥିପାଇଁ ସମ୍ଭବ ମନେ ହେଉଛି କାରଣ ଆମେ ଚଳାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଗୁଁ ପ୍ରାୟତଃ ସବୁ ପରିବାରର ବ୍ୟାଙ୍କ ଖାତା ଖୋଲିଯାଇଛି। ଅନ୍ୟପକ୍ଷରେ ଆଧାର ନମ୍ବର ମଧ୍ୟ ମିଳିଯାଇଛି, ଆଉ ମୋବାଇଲ ତ ଭାରତର ପ୍ରତ୍ୟେକ ଭାରତୀୟ ହାତରେ ମୋବାଇଲ ପହଞ୍ଚିଗଲାଣି। ତେଣୁ ଜନଧନ ଆଧାର ମୋବାଇଲ ଜାମ୍, ଏହି ଜାମ୍ର ତାଳମେଳ ସୃଷ୍ଟି କରି ଆମେ ଏହି କ୍ୟାସଲେସ୍ ସୋସାଇଟି ଆଡ଼କୁ ଅଗ୍ରସର ହୋଇପାରିବା। ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଜନଧନ ଆକାଉଣ୍ଟ ସହିତ ରୂପେ କାର୍ଡ଼ ଦିଆଯାଇଛି। ଆଗାମୀ ଦିନରେ ଏହି କାର୍ଡ଼ କ୍ରେଡିଟ୍ ଏବଂ ଡେବିଟ୍ ଉଭୟ ଦୃଷ୍ଟିରୁ କାମରେ ଲାଗିବ। ଆଜିକାଲି ତ ଗୋଟିଏ ଖୁବ୍ ଛୋଟ ଯନ୍ତ୍ରଟିଏ ଆସିଗଲାଣି ଯାହାର ନାମ ପଏଣ୍ଟ ଅଫ୍ ସେଲ୍ ବା POS। ଏହା ସାହାଯ୍ୟରେ ଆପଣଙ୍କର ଯଦି ଆଧାର ନମ୍ବର ରହିଛି, ରୂପେ କାର୍ଡ଼ ଅଛି, ତେବେ ଯାହାକୁ ଚାହିଁବେ ତାକୁ ଟଙ୍କା ଦେଇପାରିବେ। ପକେଟରୁ ଟଙ୍କା ବାହାର କରିବା, ଗଣିବା ଏସବୁର କିଛି ଆବଶ୍ୟକତା ନାହିଁ। ସାଙ୍ଗରେ ଟଙ୍କା ଧରି ବୁଲିବା ଦରକାର ନାହିଁ। ଭାରତ ସରକାର ଯାହା ସବୁ ପଦକ୍ଷେପ ନେଇଛନ୍ତି ସେଥିରୁ POS ମାଧ୍ୟମରେ କିଭଳି ନେଣଦେଣ ହୋଇପାରିବ ତାହା ଅନ୍ୟତମ। ଆଉ ଗୋଟିଏ କାମ ଆମେ ଆରମ୍ଭ କରିଛୁ, ବ୍ୟାଙ୍କ ଅନ୍ ମୋବାଇଲ, ୟୁନିଭର୍ସାଲ୍ ପେମେଣ୍ଟ ଇଣ୍ଟରଫେସ୍ ବ୍ୟାଙ୍କିଂ ଟ୍ରାନ୍ଜାକ୍ସନ୍ UPI। ଏହା ନେଣଦେଣର ଢଙ୍ଗ ହିଁ ବଦଳିଦେବ। ଆପଣଙ୍କ ମୋବାଇଲ ଫୋନ୍ ଦ୍ୱାରା ମନି ଟ୍ରାନ୍ଜାକ୍ସନ୍ କରିବା ଖୁବ୍ ସହଜ ହୋଇଯିବ। ଖୁସିର କଥା ହେଲା ଯେ NPCI ଏବଂ ବ୍ୟାଙ୍କ ଏହି ପ୍ଲାଟଫର୍ମକୁ ମୋବାଇଲ ଆପ୍ ଜରିଆରେ ଲଞ୍ଚ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆଉ ଯଦି ଏହା ହୁଏ ତାହେଲେ ଆପଣଙ୍କୁ ରୂପେ କାର୍ଡ଼ ମଧ୍ୟ ସାଙ୍ଗରେ ରଖିବା ଦରକାର ପଡ଼ିବନି। ଦେଶରେ ପ୍ରାୟ 125,000 ଯୁବକଙ୍କୁ ବ୍ୟାଙ୍କିଂ କରସ୍ପଣ୍ଡେଣ୍ଟ ରୂପେ ନିଯୁକ୍ତ କରାଯାଇଛି। ଏକ ପ୍ରକାର ବ୍ୟାଙ୍କ ଆପଣଙ୍କ ଦ୍ୱାରରେ, ଏହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଇଛି। ପୋଷ୍ଟ ଅଫିସକୁ ମଧ୍ୟ ବ୍ୟାଙ୍କିଂ ସେବା ପାଇଁ ସଚେତନ କରିଦିଆଯାଇଛି। ଏହି ବ୍ୟବସ୍ଥାଗୁଡ଼ିକୁ ବ୍ୟବହାର କରିବା ଯଦି ଆମେ ଶିଖିଯିବା, ଏହାକୁ ଯଦି ଆମେ ଅଭ୍ୟାସରେ ପରିଣତ କରିଦେବା, ତାହେଲେ ଆମକୁ ଆଉ ମୁଦ୍ରାର ଆବଶ୍ୟକତା ପଡ଼ିବ ନାହିଁ, ନୋଟ୍ର ଆବଶ୍ୟକତା ପଡ଼ିବ ନାହିଁ, ଟଙ୍କାର ଆବଶ୍ୟକତା ପଡ଼ିବ ନାହିଁ। ନେଣଦେଣ ଆପେ ଆପେ ଚାଲିବ ଏବଂ ଏହି କାରଣରୁ ପାରଦର୍ଶିତା ସୃଷ୍ଟି ହେବ। 2 କାରବାର ବନ୍ଦ ହୋଇଯିବ, କଳାଧନର ପ୍ରଭାବ ହିଁ କମି କମିଯିବ। ତେଣୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି ଯେ ଆମେ ଅନ୍ତତଃ ଆରମ୍ଭ ତ କରିବା। ଥରେ ଆରମ୍ଭ କଲେ ଖୁବ୍ ସହଜରେ ଆମେ ଆଗେଇ ଯିବା। ଆଜିକୁ 20 ପୂର୍ବେ ଏକଥା କିଏ ଭାବିଥିଲା ଯେ ଏତେଗୁଡ଼ିଏ ମୋବାଇଲ ଆମ ହାତରେ ଥିବ? ଧୀରେ ଧୀରେ ଅଭ୍ୟାସ ହୋଇଗଲା, ଆଉ ଏବେ ତ ତା ବିନା ଚଳିବା ଅସମ୍ଭବ। ହୁଏତ ଏହି କ୍ୟାସଲେସ୍ ସୋସାଇଟି ମଧ୍ୟ ସେମିତି ରୂପ ଧାରଣ କରିପାରେ, କିନ୍ତୁ ଯେତେ ଶୀଘ୍ର ହେଲେ ସେତେ ଭଲ। ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ବି ଅଲମ୍ପିକ୍ ଖେଳର ଆୟୋଜନ ହୁଏ, ଖେଳ ଆରମ୍ଭ ହୋଇଯାଏ, ଆମେ ମୁଣ୍ଡ ବାଡ଼େଇ ଦେଉ ଯେ ଗୋଲ୍ଡ ମେଡାଲ ସୂଚୀରେ ଆମେ କେତେ ପଛରେ ରହିଗଲୁ, ସିଲଭର ମିଳିଲା କି ନାହିଁ, ବ୍ରୋଞ୍ଜରେ କାମ ଚଳେଇଦେବା, ଏହିସବୁ କଥା ଚିନ୍ତା କରୁ। ଏକଥା ସତ ଯେ କ୍ରୀଡ଼ା କ୍ଷେତ୍ରରେ ଆମ ଦେଶରେ ସମସ୍ୟା ଅନେକ, କିନ୍ତୁ ଦେଶରେ ରିଓ ଅଲମ୍ପିକ୍ସକୁ ଯାଉଥିବା ଆମ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବାର, ସେମାନଙ୍କର ମନୋବଳ ସୁଦୃଢ଼ କରିବାର ଗୋଟିଏ ପରିବେଶ ସୃଷ୍ଟି ହେବା ଉଚିତ। ସମସ୍ତେ ନିଜ ନିଜ ଢଙ୍ଗରେ, କେହି ଗୀତ ଲେଖନ୍ତୁ, କାର୍ଟୁନ୍ ଆଙ୍କନ୍ତୁ, ଶୁଭେଚ୍ଛା ବାର୍ତ୍ତା ଦିଅନ୍ତୁ, କେହି କୌଣସି ଖେଳକୁ ପ୍ରୋତ୍ସାହିତ କରନ୍ତୁ, ଏମିତି ସାରା ଦେଶରେ ଏହି ଖେଳାଳିମାନଙ୍କ ପ୍ରତି ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି ହେଉ। ଫଳ ଯାହା ହେବା କଥା ହେବ, ଯେତେ ହେଲେ ଖେଳ ନା, ଏଥିରେ ବିଜୟ ଅଛି, ପରାଜୟ ବି ଅଛି। ମେଡାଲ ମିଳିପାରେ ନ ମିଳି ବି ପାରେ, କିନ୍ତୁ ମନୋବଳ ଦୃଢ଼ ହେବା ତ ଦରକାର। ଏକଥା କହିବା ସମୟରେ ମୁଁ ଆମ କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ସର୍ବାନନ୍ଦ ସୋନୱାଲଙ୍କୁ ତାଙ୍କର ଗୋଟିଏ କାର୍ଯ୍ୟ ପାଇଁ ମୋ ମନକୁ ପାଇଲା। ତେଣୁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଗତ ସପ୍ତାହରେ ନିର୍ବାଚନ ଫଳାଫଳ କ'ଣ ହେବ ସେହି ଚିନ୍ତାରେ ଆମେ ସମସ୍ତେ ବ୍ୟସ୍ତ ବିବ୍ରତ ଥିଲୁ। ଆସାମରେ ଫଳାଫଳ କ'ଣ ହେବ, ଆଉ ପୁଣି ଶ୍ରୀଯୁକ୍ତ ସର୍ବାନନ୍ଦ ଜୀ ତ ନିଜେ ଆସାମ ନିର୍ବାଚନର ନେତୃତ୍ୱ ନେଇଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ, କିନ୍ତୁ ଅପରପକ୍ଷରେ ସେ କ୍ରୀଡ଼ାମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ଏକଥା ଜାଣି ମୋତେ ବହୁତ ଖୁସି ଲାଗିଲା ଯେ ଆସାମ ନିର୍ବାଚନ ଫଳ ବାହାରିବା ପୂର୍ବରୁ ସେ କାହାରିକୁ ନ ଜଣାଇ ସିଧା ପତିଆଲା ଚାଲିଗଲେ। ଆପଣମାନେ ଜାଣିଥିବେ ଯେ ପଞ୍ଜାବର ପତିଆଲାଠାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସରେ ଅଲମ୍ପିକରେ ଭାଗ ନେବାକୁ ଯାଉଥିବା ଆମ ଖେଳାଳିମାନଙ୍କୁ ତାଲିମ ଦିଆଯାଇଥାଏ। ସେମାନେ ସମସ୍ତେ ଏଇଠାରେ ଅଛନ୍ତି। ସେ ହଠାତ୍ ସେଠାରେ ପହଞ୍ଚିଗଲେ। ଏହା ଖେଳାଳିମାନଙ୍କ ପାଇଁ ଗୋଟିଏ ସରପ୍ରାଇଜ୍ ଥିଲା ଏବଂ କ୍ରୀଡ଼ା ଜଗତ ପାଇଁ ମଧ୍ୟ ସରପ୍ରାଇଜ୍ ଥିଲା ଯେ ଜଣେ ମନ୍ତ୍ରୀ ଏହାକୁ ଏତେ ଗୁରୁତ୍ୱ ଦେଉଛନ୍ତି। ଖେଳାଳିମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି, କ'ଣ ଖାଇବାକୁ ଦିଆଯାଉଛି, ଆବଶ୍ୟକତା ଅନୁସାରେ ପୁଷ୍ଟିକର ଖାଦ୍ୟ ଦିଆଯାଉଛି କି ନାହିଁ, ସେମାନଙ୍କ ପାଇଁ ଯୋଗ୍ୟ ତାଲିମଦାତା ଅଛନ୍ତି କି ନାହିଁ, ତାଲିମ ପାଇଁ ଯନ୍ତ୍ରପାତି ସବୁ ଠିକ୍ ଭାବେ ଚାଲିଛି କି ନାହିଁ, ସବୁ କଥା ସେ ଟିକିନିକି ଭାବେ ଦେଖିଲେ। ପ୍ରତ୍ୟେକ ଖେଳାଳିର ରୁମ୍କୁ ଯାଇ ଦେଖିଲେ, ସେମାନଙ୍କ ସହିତ ବିସ୍ତୃତ ଆଲୋଚନା କଲେ, ମ୍ୟାନେଜମେଣ୍ଟ ସହ କଥା ହେଲେ, ଟ୍ରେନରଙ୍କ ସହ କଥା ହେଲେ, ସବୁ ଖେଳାଳିମାନଙ୍କ ସହ ଭୋଜନ ମଧ୍ୟ କଲେ। ନିର୍ବାଚନର ଫଳ ବାହାରିବାକୁ ଥିବ, ମୁଖ୍ୟମନ୍ତ୍ରୀ ରୂପେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ଥିବ, ତଥାପି ମୋର ଜଣେ ବନ୍ଧୁ କ୍ରୀଡ଼ାମନ୍ତ୍ରୀ ରୂପେ ଯଦି ଏତେ କଥା ଚିନ୍ତା କରୁଛନ୍ତି, ତେବେ ତାଙ୍କ ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମୋର ବିଶ୍ୱାସ ଯେ କ୍ରୀଡ଼ାର ଗୁରୁତ୍ୱକୁ ଆମେ ସମସ୍ତେ ଏଭଳି ଉପଲବ୍ଧି କରିବା ଏବଂ ଆମର କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ଜଗତର ଲୋକମାନଙ୍କୁ ଆମେ ପ୍ରୋତ୍ସାହିତ କରିବା। ଯେତେବେଳେ ଜଣେ ଖେଳାଳି ଅନୁଭବ କରେ ଯେ 125 କୋଟି ଦେଶବାସୀ ତା ପଛରେ ଠିଆ ହୋଇଛନ୍ତି, ସେତେବେଳେ ତାର ମନୋବଳ ଦୃଢ଼ ହୋଇଯାଏ। ଏହା ତାକୁ ବହୁତ ବଡ଼ ଶକ୍ତି ଯୋଗାଏ। ଗତଥର ମୁଁ ଫିଫା U17 ୱାର୍ଲ୍ଡ କପ୍ ସମ୍ପର୍କରେ କହିଥିଲି। ସମଗ୍ର ଦେଶରୁ ଏ ସମ୍ପର୍କରେ ମତାମତ ପାଇଲି ଏବଂ ମୁଁ ଲକ୍ଷ୍ୟ କରିଛି ଯେ ସାରା ଦେଶରେ ଫୁଟବଲର ଗୋଟିଏ ଲହରୀ ସୃଷ୍ଟି ହୋଇଛି। ଅନେକ ଲୋକ ବିଭିନ୍ନ ପଦକ୍ଷେପ ନେଇ ନିଜ ନିଜ ଟିମ୍ ଗଠନ କରୁଛନ୍ତି। ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ରେ ମୋତେ 100+ ପରାମର୍ଶ ମିଳିଛି। ହୁଏତ ଅନେକ ଲୋକ ନ ଖେଳୁଥାଇପାରନ୍ତି, କିନ୍ତୁ ଦେଶର ଲକ୍ଷ ଲକ୍ଷ ଯୁବକମାନଙ୍କର ଏହି ଖେଳ ପ୍ରତି ଏତେ ଆଗ୍ରହ ରହିଛି, ତାହା ନିଶ୍ଚୟ ଗୋଟିଏ ସୁଖର କଥା। କ୍ରିକେଟ୍ ସହ ଭାରତର ସମ୍ପର୍କ ରହିଛି, ଏକଥା ତ ଆମେ ଜାଣିଛୁ, କିନ୍ତୁ ଫୁଟବଲ୍ ପ୍ରତି ମଧ୍ୟ ଲୋକଙ୍କର ଆକର୍ଷଣକୁ ମୁଁ ଲକ୍ଷ୍ୟ କଲି। ଏହା ଆମକୁ ଗୋଟିଏ ସୁଖମୟ ଭବିଷ୍ୟତର ସୂଚନା ଦେଉଛି। ତେଣୁ ଆଗାମୀ ଦିନରେ ଆମେ ଆମ ପସନ୍ଦର ରିଓ ଅଲମ୍ପିକ୍ ଖେଳାଳିମାନଙ୍କ ପାଇଁ ଗୋଟିଏ ଉତ୍ସାହ ଉଦ୍ଦୀପନାର ବାତାବରଣ ସୃଷ୍ଟି କରିବା। ପ୍ରତ୍ୟେକ ଜିନିଷକୁ ହାରଜିତ୍ର ନିକିତିରେ ତଉଲା ନଯାଉ, ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ସହ ଭାରତ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁ। ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଆମ କ୍ରୀଡ଼ା ଜଗତ ସହ ସଂଶ୍ଲିଷ୍ଟ ବନ୍ଧୁମାନଙ୍କ ପାଇଁ ଉତ୍ସାହ ଉଦ୍ଦୀପନାର ବାତାବରଣ ସୃଷ୍ଟି କରିବାରେ ଆମେ ମଧ୍ୟ ଯୋଗଦେବା। ବିଗତ 8-10 ଦିନ ହେବ କେଉଁଠୁ କେଉଁଠୁ ନୂଆ ନୂଆ ରେଜଲ୍ଟ ଆସୁଛି। ମୁଁ ନିର୍ବାଚନୀ ଫଳାଫଳ କଥା କହୁନି, ମୁଁ ସେହି ବିଦ୍ୟାର୍ଥୀମାନଙ୍କ କଥା କହୁଛି ଯେଉଁମାନେ କି ବର୍ଷ ସାରା କଠିନ ପରିଶ୍ରମ କରିଛନ୍ତି, 10, 12 ପରୀକ୍ଷା ଦେଇଛନ୍ତି, ଆଉ ଏବେ ସେହିସବୁ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସୁଛି। ଏକଥା ଏବେ ସ୍ପଷ୍ଟ ହୋଇଛି ଯେ ଆମର ଝିଅମାନେ ବେଶ୍ ସଫଳତା ପ୍ରଦର୍ଶନ କରୁଛନ୍ତି। ଇଏ ଖୁସିର କଥା। ଏସବୁ ପରୀକ୍ଷାର ପରିଣାମରେ ଯେଉଁମାନେ ସଫଳ ହୋଇଛନ୍ତି ସେମାନଙ୍କୁ ମୋର ଶୁଭକାମନା ବଧେଇ, ଆଉ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ମୁଁ ପୁଣି ଥରେ କହିବାକୁ ଚାହେଁ ଯେ ଜୀବନରେ କରିବା ପାଇଁ ବହୁତ କିଛି ରହିଛି। ଯଦି ଆମ ଇଚ୍ଛା ମୁତାବକ ପରିଣାମ ହୋଇନି, ତାହେଲେ କିଛି କଥା ନାହିଁ, ଜୀବନର ଗତିଶୀଳତା ଅଟକି ଯିବନି। ବିଶ୍ୱାସର ସହ ବଞ୍ଚିବାକୁ ହେବ ଏବଂ ବିଶ୍ୱାସର ସହ ଆଗକୁ ବଢ଼ିବା ଦରକାର। କିନ୍ତୁ ଗୋଟିଏ ନୂଆ ପ୍ରକାର ସମସ୍ୟା ସାମ୍ନାକୁ ଆସିଛି ଯାହା ବିଷୟରେ ମୁଁ କେବେ ବି ଚିନ୍ତା କରିନଥିଲି। ମାଇ ଗଭ୍ ମାଧ୍ୟମରେ ମୋ ପାଖକୁ ଗୋଟିଏ ଇମେଲ୍ ଆସିଛି। ମଧ୍ୟପ୍ରଦେଶର କେହି ଜଣେ ଶ୍ରୀ ଗୌରବ ପଟେଲ ନିଜେ ସାମ୍ନା କରିଥିବା ଏକ ବଡ଼ ଅସୁବିଧାର କଥା ଲେଖିଛନ୍ତି। ଗୌରବ ପଟେଲ ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରଦେଶ ବୋର୍ଡ ପରୀକ୍ଷାରେ ସେ 99.33% ରଖିଛନ୍ତି। ଗୌରବ ଦୁଃଖର ସହ ଲେଖିଛନ୍ତି, ସାର୍ 99.33 ଧରି ଯେତେବେଳେ ମୁଁ ଘରେ ପହଞ୍ଚିଲି, ମୁଁ ଭାବୁଥିଲି ଯେ ଚାରିଆଡ଼ୁ ମୋତେ ଅଭିନନ୍ଦନ ଆଉ ବଧାଇ ମିଳିବ, କିନ୍ତୁ ମୁଁ କେବେ ବି ଭାବିନଥିଲି ଯେ ଘରର ପ୍ରତିଟି ସଦସ୍ୟ ମୋତେ କହିବେ, ଆରେ ଗୌରବ, ଆଉ ଯଦି 2-4 ମାର୍କ ଅଧିକ ମିଳିଥାନ୍ତା ତାହେଲେ ତୋର 90% ହୋଇଥାନ୍ତା। ତାମାନେ ମୋ ପରିବାର ଲୋକେ, ମୋ ସାଙ୍ଗ, ମୋର ଶିକ୍ଷକ କେହି ବି ମୋର 99.33% ନମ୍ବରରେ ଖୁସି ନଥିଲେ। ବରଂ ପ୍ରତ୍ୟେକ ମୋତେ କହୁଥିଲେ, ଆରେ ଭାଇ, 4 ନମ୍ବର ପାଇଁ ତୁ 90% ସ୍କୋର କରିବାରୁ ବଞ୍ଚିତ ହେଲୁ। ଏବେ ମୁଁ ଏଇ କଥାକୁ ନେଇ ଏତେ ଦୁଃଖିତ ଯେ ବୁଝିପାରୁନି କ'ଣ କରିବି। ଜୀବନରେ କ'ଣ ଏଇ ପରସେଣ୍ଟେଜ୍ ସବୁକିଛି? ମୁଁ ଯେତିକି ସଫଳତା ପାଇଛି ସେ କ'ଣ ଭଲ ନୁହେଁ? ମୁଁ କ'ଣ ଅନ୍ୟମାନଙ୍କଠୁ ଖୁବ୍ ପଛରେ ପଡ଼ିଯାଇଛି? ଜାଣେନି, ମୋ ମନ ଭିତରେ ଗୋଟେ ବୋଝ ଭଳି ଅନୁଭବ ଆସୁଛି। ଗୌରବ, ତୁମ ଚିଠିକୁ ମୁଁ ଧ୍ୟାନର ସହିତ ପଢ଼ିଛି ଆଉ ମୋତେ ଲାଗୁଛି ସମ୍ଭବତଃ ଏ ବେଦନା, ଏ ଦୁଃଖ କେବଳ ତୁମର ନୁହେଁ, ତୁମ ପରି ଲକ୍ଷ ଲକ୍ଷ କୋଟି କୋଟି ଛାତ୍ରଛାତ୍ରୀଙ୍କର ହୋଇଥିବ। କାରଣ ଏମିତି ଏକ ପରିବେଶ ତିଆରି ହୋଇଛି, ସେ ଯାହା ପରିଣାମ ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ ସେଥିରୁ ଅସନ୍ତୋଷ ଖୋଜିବା କେମିତି ଏକ ପ୍ରକାର ନକାରାତ୍ମକତାର ଅନ୍ୟ ରୂପ ପାଲଟିଛି। ପ୍ରତ୍ୟେକ କଥାରୁ ଅସନ୍ତୋଷ ଖୋଜି ବସିଲେ ସମାଜକୁ ଆମେ ସନ୍ତୁଷ୍ଟି ଦିଗରେ, ଆତ୍ମତୃପ୍ତିର ଦିଗରେ କଦାପି ନେଇପାରିବାନି। ଭଲ ହୋଇଥାନ୍ତା ଯଦି ତୁମ ପରିବାର ଲୋକେ, ସାଙ୍ଗସାଥି ତୁମ 99.33% ନମ୍ବରକୁ ଭଲରେ ଗ୍ରହଣ କରି ତୁମକୁ ସାବାସୀ ଦେଇଥାନ୍ତେ, ତାହେଲେ ତୁମ ଭିତରେ ଆଉ କିଛି ଭଲ କରିବାର ଆଗ୍ରହ ଆପଣା ଛାଏଁ ଜନ୍ମିଥାନ୍ତା। ମୁଁ ଅଭିଭାବକମାନଙ୍କୁ, ଆଖପାଖ ପଡ଼ୋଶୀମାନଙ୍କୁ ଅନୁରୋଧ କରିବି ଯେ ଆପଣଙ୍କ ପିଲା ଯେଉଁ ରେଜଲ୍ଟ ନେଇକରି ଆସିଛି ତାକୁ ସ୍ୱୀକାର କରନ୍ତୁ, ସ୍ୱାଗତ କରନ୍ତୁ, ସନ୍ତୋଷ ବ୍ୟକ୍ତ କରନ୍ତୁ ଆଉ ତାକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ନହେଲେ ଏମିତି ଦିନ ଆସିବ ଯେ ଆପଣଙ୍କ ପିଲା 100% ନମ୍ବର ରଖିଥିଲେ ବି ଆପଣ ସନ୍ତୁଷ୍ଟ ନ ହୋଇ କହିବେ ଆଉ କିଛି ହୋଇଥିଲେ ଭଲ ହୋଇଥାନ୍ତା। ତେଣୁ ପ୍ରତ୍ୟେକ କଥା ବା କାମର କିଛି ନା କିଛି ମର୍ଯ୍ୟାଦା ରହିବା ଆବଶ୍ୟକ। ମୋତେ ଯୋଧପୁରରୁ ସନ୍ତୋଷ ଗିରି ଗୋସ୍ୱାମୀ ବି ଏକାଭଳି ଲେଖିଛନ୍ତି ଯେ ଆମ ଆଖପାଖ ଲୋକ ଆମ ଫଳାଫଳକୁ ଠିକ୍ରେ ଗ୍ରହଣ କରୁନାହାନ୍ତି। ସେମାନେ କହୁଛନ୍ତି ଆହୁରି ଭଲ କରିପାରିଥାନ୍ତ, ଆହୁରି ଭଲ ହୋଇପାରିଥାନ୍ତା। ମୋର ତ ଭଲ ଭାବରେ କବିତାର ଧାଡ଼ି ସବୁ ମନେ ପଡ଼ୁନି, କିନ୍ତୁ ବହୁ ବର୍ଷ ତଳେ ପଢ଼ିଥିଲି, କେହି ଜଣେ କବି ଲେଖିଥିଲେ, ଜୀବନର କ୍ୟାନ୍ଭାସରେ ମୁଁ ଆଙ୍କିଲି ବେଦନାର ଚିତ୍ର। ଆଉ ଯେତେବେଳେ ତାକୁ ପ୍ରଦର୍ଶନ କରାଗଲା, ଲୋକେ ଆସିଲେ, ଦେଖି ମନ୍ତବ୍ୟ ଦେଲେ, ଟଚ୍ଅପ୍ର ଆବଶ୍ୟକତା ଅଛି। କିଏ କହିଲା ଏ ନୀଳ ବଦଳରେ ହଳଦିଆ ରଙ୍ଗ ହୋଇଥିଲେ ଭଲ ହୋଇଥାନ୍ତା, ଆଉ କିଏ କହିଲା ଏ ରେଖା ସବୁ ଏଠି ବଦଳରେ ସେଠି ହୋଇଥିଲେ ଭଲ ଦିଶିଥାନ୍ତା। ହାଏ, କେହି ଜଣେ ବି ଦର୍ଶକ ମୋ ଦୁଃଖର ମାନଚିତ୍ର ଦେଖି ଲୁହଟୋପେ ଗଡ଼େଇଥାନ୍ତେ? ହେଲେ ଏ କବିତାର ଶବ୍ଦ ସବୁ ଏଇଭଳି ଥିଲା, ମୋର ଭଲଭାବେ ମନେ ନାହିଁ, କିନ୍ତୁ ବହୁତ ପୁରୁଣା କବିତା, ତାର ଭାବ ଏଇଆ ଥିଲା। କେହି ଜଣେ ବି କବିଙ୍କର ଦୁଃଖ ବୁଝିପାରିଲେନି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଟଚ୍ଅପ୍ର କଥା କହିଗଲେ। ସନ୍ତୋଷ ଗିରି ମହୋଦୟ, ଆପଣଙ୍କର ଚିନ୍ତା ବି ଠିକ୍ ଗୌରବଙ୍କ ଭଳି, ଆଉ ଏ ଚିନ୍ତା ଆପଣଙ୍କ ଭଳି କୋଟି କୋଟି ବିଦ୍ୟାର୍ଥୀଙ୍କର ହୋଇଥିବ। ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଲୋକଙ୍କ ଉପରେ ବୋଝ ବଢ଼ୁଛି। ମୁଁ ତ ଆପଣଙ୍କୁ ଏତିକି କହିବି ଯେ ଏଭଳି ସ୍ଥିତିରେ ଆପଣ ଆପଣଙ୍କର ମାନସିକ ସନ୍ତୁଳନ ବଜାୟ ରଖନ୍ତୁ। ସମସ୍ତେ ଆଶା ବ୍ୟକ୍ତ କରିବେ, ଆପଣ ସେମାନଙ୍କ କଥା ଶୁଣନ୍ତୁ, କିନ୍ତୁ ନିଜ କଥାରେ ଦୃଢ଼ ରୁହନ୍ତୁ, ଆଉ କିଛି ଅଧିକ ଭଲ କରିବାର ପ୍ରୟାସ ବି ଜାରି ରଖନ୍ତୁ। କିନ୍ତୁ ଯଦି ଯାହା ମିଳିଛି ତାକୁ ନେଇ ସନ୍ତୁଷ୍ଟ ନହେଲେ ନୂଆ କୀର୍ତ୍ତିମାନ ତିଆରି କରିପାରିବେନି। ସଫଳତାର ମଜବୁତ ମୂଳଦୁଆ ହିଁ ବଡ଼ ସଫଳତାର ଆଧାର। ସଫଳତାରୁ ଜନ୍ମ ନେଇଥିବା ଅସନ୍ତୋଷ ବି କୃତକାର୍ଯ୍ୟ ହେବାର ପାହାଚ ତିଆରି କରିପାରେନି, ସେ ଅସନ୍ତୋଷ ଅସଫଳତାର ନିଶ୍ଚିନ୍ତତା ପାଲଟିଯାଏ। ଏଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରିବି, ଯେତିକି ସଫଳତା ମିଳିଛି ସେହି ସଫଳତାକୁ ମନ ଭିତରେ ଗୁଣୁଗୁଣାନ୍ତୁ, ତାରି ଭିତରୁ ନୂଆ ସଫଳତାର ସମ୍ଭାବନା ସୃଷ୍ଟି ହେବ। କିନ୍ତୁ ମୁଁ ବାପା ମା, ଆଖପାଖ ପଡ଼ୋଶୀ ଏବଂ ସାଙ୍ଗସାଥୀଙ୍କୁ ଭଲଭାବେ କହିଦେବାକୁ ଚାହେଁ ଯେ ଆପଣ ଦୟାକରି ଆପଣଙ୍କ ପିଲାଙ୍କ ଉପରେ ଆପଣଙ୍କ ଆକାଂକ୍ଷାର ବୋଝ ଲଦନ୍ତୁନି। ଆଉ ବନ୍ଧୁ, ଜୀବନରେ ଯଦି କେବେ କେବେ ଅସଫଳତା ମିଳେ ତାହେଲେ କ'ଣ ଜୀବନ ଠପ୍ ହୋଇଯାଏ, ଅଚଳ ହୋଇଯାଏ? ଯିଏ କେତେବେଳେ ପରୀକ୍ଷାରେ ଭଲ ନମ୍ବର ଆଣିପାରି ନାହାନ୍ତି ସେମାନେ ଖେଳରେ, ସଙ୍ଗୀତରେ, କଳା କାରିଗରୀରେ, ବାଣିଜ୍ୟ ବ୍ୟବସାୟରେ ବହୁତ ଆଗକୁ ଚାଲିଯିବାର ନଜିର ରହିଛି। ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ଅଦ୍ଭୁତ ବିଦ୍ୟା ଦେଇଛନ୍ତି। ବାସ୍ ଆପଣ ଆପଣଙ୍କର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନନ୍ତୁ, ତାରି ଉପରେ ଗୁରୁତ୍ୱ ଦିଅନ୍ତୁ, ଆପଣ ନିଶ୍ଚୟ ଆଗକୁ ଯାଇପାରିବେ। ଆଉ ଏଭଳି କଥା ଜୀବନର ପ୍ରତ୍ୟେକ ସ୍ତରରେ ଘଟିଥାଏ। ଆପଣ ସନ୍ତୁର ନାମକ ବାଦ୍ୟ ବିଷୟରେ ଶୁଣିଥିବେ। ଦିନ ଥିଲା ଏହି ସନ୍ତୁର ବାଦ୍ୟ ଏକ ଲୋକବାଦ୍ୟ ରୂପେ ସୀମିତ ହୋଇ ରହିଥିଲା କାଶ୍ମୀର ଘାଟି ଅଞ୍ଚଳରେ, କିନ୍ତୁ ପଣ୍ଡିତ ଶିବ କୁମାର ଶର୍ମା ଏହି ବାଦ୍ୟକୁ ଆଜି ସାରା ବିଶ୍ୱରେ ଏକ ମହତ୍ତ୍ୱପୂର୍ଣ୍ଣ ବାଦ୍ୟର ମର୍ଯ୍ୟାଦା ଦେଇପାରିଛନ୍ତି। ସାହା ନାହିଁ ଆମ ସଙ୍ଗୀତ କ୍ଷେତ୍ରରେ ସୀମିତ ହୋଇ ରହିଥିଲା, ରାଜା ମହାରାଜମାନଙ୍କର ଦରବାରରେ ବିଶେଷ କରି ରାଜଦ୍ୱାରରେ ଏହି ବାଦ୍ୟର ପ୍ରଚଳନ ଥିଲା। କିନ୍ତୁ ଉସ୍ତାଦ ବିସ୍ମିଲ୍ଲା ଖାଁ ଯେବେଠୁ ସାହାନାଇ ପରିବେଷଣ କଲେ ସେବେଠୁ ଇଏ ବିଶ୍ୱର ଏକ ଉତ୍ତମ ବାଦ୍ୟ ରୂପେ ପରିଗଣିତ ହୋଇଛି। ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ତେଣୁ ଆପଣଙ୍କ ପାଖରେ କ'ଣ ଅଛି, କେମିତି ଅଛି, ସେ ଚିନ୍ତା ଛାଡ଼ନ୍ତୁ। ଆପଣ ସେୟାକୁ ନେଇ ସନ୍ତୁଷ୍ଟ ରୁହନ୍ତୁ ଏବଂ କିଛି କରିବାର ପ୍ରୟାସ କରନ୍ତୁ। ଦେଖିବେ ସଫଳତା ମିଳିବ ହିଁ ମିଳିବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବେଳେବେଳେ ଦେଖୁଛି ଆମ ଦେଶର ଗରିବ ପରିବାରଗୁଡ଼ିକର ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ହେଉଛି ସେଥିରେ ସେମାନଙ୍କର ଜୀବନର ଗତିପଥ ଅସନ୍ତୁଳିତ ହୋଇଯାଉଛି। ଆଉ ଏକଥା ସତ ଯେ ବେମାର ନ ହେବାର ଖର୍ଚ୍ଚ ବହୁତ କମ୍, କିନ୍ତୁ ରୋଗରେ ପଡ଼ିଲେ ତାର ଚିକିତ୍ସାର ଖର୍ଚ୍ଚ ବହୁତ ଅଧିକ। ତେଣୁ ଆମେ ଏମିତି ଜୀବନ କାହିଁକି ନ ଯିବା ଯେଉଁଠି ରୋଗ ନଥିବ ଆଉ ପରିବାର ଉପରେ ରୋଗ ଚିକିତ୍ସାର ଆର୍ଥିକ ବୋଝ ନଥିବ। ପ୍ରଥମତଃ ସ୍ୱଚ୍ଛତା ହେଉଛି ରୋଗରୁ ମୁକ୍ତ ରହିବାର ସବୁଠୁ ବଡ଼ କଥା। ଗରିବଙ୍କ ପାଇଁ ସବୁଠୁ ଯଦି ବଡ଼ ସେବା କିଛି ଥାଏ, ତାହା ହେଉଛି ସେମାନଙ୍କୁ ସ୍ୱଚ୍ଛ ଜୀବନ ବଞ୍ଚିବାକୁ ଦେବା। ଦ୍ୱିତୀୟ କଥା ହେଲା, ଯାହା ଉପରେ ମୁଁ ଲଗାତାର ଜୋର ଦେଇ ଆସୁଛି, ଯୋଗ। କେତେକ ଲୋକ ଏହାକୁ ୟୋଗା ବି କହୁଛନ୍ତି। ଜୁନ୍ 21 ତାରିଖ ହେଉଛି ଆନ୍ତର୍ଜାତିକ ଯୋଗ ଦିବସ। ସମଗ୍ର ବିଶ୍ୱରେ ଯୋଗ ପ୍ରତି ଏକ ଆକର୍ଷଣ ରହିଛି ଏବଂ ଶ୍ରଦ୍ଧା ବି ରହିଛି, ଆଉ ବିଶ୍ୱ ବି ଏହାକୁ ସ୍ୱୀକାର କରିଛି। ଆମ ପୂର୍ବପୁରୁଷ ଆମକୁ ଏହି ଅମୂଲ୍ୟ ପଦ୍ଧତିକୁ ଭେଟି ଦେଇଛନ୍ତି, ଯାହା ଆମର ବିଶ୍ୱକୁ ଦାନ। ଅବସାଦଗ୍ରସ୍ତ ବିଶ୍ୱକୁ ସନ୍ତୁଳିତ ଜୀବନ ଜିଇଁବାର ତାକତ ଦେଇଥାଏ ଯୋଗ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦ୍ୟାନ୍ କ୍ୟୁର୍। ଯୋଗ ସହ ଯୋଡ଼ି ହୋଇଥିବା ବ୍ୟକ୍ତିଙ୍କ ଜୀବନରେ ସୁସ୍ଥତା, ମାନସିକ ସନ୍ତୁଳନ, ଦୃଢ଼ ଇଚ୍ଛାଶକ୍ତି, ଅପ୍ରତିମ ଆତ୍ମବିଶ୍ୱାସ, କାର୍ଯ୍ୟରେ ଏକାଗ୍ରତା ପ୍ରଭୃତି ଉପଲବ୍ଧି ରହିଥାଏ। 21 ଜୁନ୍ ଯୋଗ ଦିବସ ଇଏ କେବଳ ଏକ ଇଭେଣ୍ଟ ନୁହେଁ, ଏହାର ବ୍ୟାପକ ପ୍ରସାର ହେଉ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଯୋଗ ସ୍ଥାନ ପାଉ ଏବଂ ପ୍ରତ୍ୟେକ ବ୍ୟକ୍ତି ଦୈନିକ 20-25-30 ମିନିଟ୍ ଯୋଗ ପାଇଁ ଦିଅନ୍ତୁ। ଆଉ ଏଥିପାଇଁ 21 ଜୁନ୍ ଯୋଗ ଦିବସ ଆମକୁ ପ୍ରେରଣା ଦେଉଛି। ବେଳେବେଳେ ସାମୂହିକ ବାତାବରଣ ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଆଣିବାର କାରଣ ପାଲଟିଥାଏ। ମୁଁ ଆଶା କରୁଛି 21 ଜୁନ୍ରେ ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି, ଆପଣଙ୍କର ଏଥିପାଇଁ କିଛି କରିବାକୁ ଆହୁରି ମାସେ ବାକି ଅଛି। ଆପଣ ଯଦି ଭାରତ ସରକାରଙ୍କର ୱେବସାଇଟ୍କୁ ଯିବେ, ତାହେଲେ ଏଥର ଯୋଗର ଯେଉଁ ସିଲାବସ୍ ରହିଛି, ଯେମିତିକି କେଉଁ କେଉଁ ଆସନ କରିବେ, କେମିତି କରିବେ, ଏହାର ପୁରା ବର୍ଣ୍ଣନା ଏଥିରେ ଦିଆଯାଇଛି। ଆପଣ ଏସବୁ ଦେଖନ୍ତୁ, ଆପଣଙ୍କ ଗାଁରେ, ସାହିରେ, ସହରରେ, ସ୍କୁଲରେ, ଅନୁଷ୍ଠାନରେ, ଏମିତିକି ଆପଣଙ୍କ ଅଫିସରେ ବି କରାନ୍ତୁ। ଏବେଠୁ ଆଉ ମାସେ ଅଛି, ଆରମ୍ଭ କରିଦିଅନ୍ତୁ, ଯେମିତିକି ଜୁନ୍ 21 ତାରିଖ ଯୋଗ ଦିବସର ଆପଣ ଜଣେ ସକ୍ରିୟ ଭାଗିଦାର ହୋଇପାରିବେ। ମୁଁ କେତେଥର ପଢ଼ିଛି ଯେ କେତେକ ଅଫିସରେ ନିୟମିତ ସକାଳୁ ସାମୂହିକ ଭାବେ ଯୋଗ ଏବଂ ପ୍ରାଣାୟାମ କରାଯାଉଛି, ଯାହାଫଳରେ ପୁରା ଅଫିସର କାର୍ଯ୍ୟଦକ୍ଷତା ବଢ଼ିଯାଇଛି, କାର୍ଯ୍ୟଶୈଳୀ ଆଉ ପରିବେଶ ବଦଳି ଯାଉଛି। ଆମ ନିଜ ଜୀବନରେ, ସମାଜ ଜୀବନରେ, ଆଖପାଖର ପରିସରରେ ଯୋଗ ମାଧ୍ୟମରେ ଉନ୍ନତି କରିବା ପାଇଁ ଆମେ କ'ଣ 21 ଜୁନ୍ର ଉପଯୋଗ କରିପାରିବାନି? ଏଥର ମୁଁ ଚଣ୍ଡିଗଡ଼ରେ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯିବାର ଅଛି। 21 ଜୁନ୍ରେ ଚଣ୍ଡିଗଡ଼ବାସୀଙ୍କ ସହ ମୁଁ ଯୋଗ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣ ଯେମିତି ପଛରେ ପଡ଼ି ନ ଯାଆନ୍ତି, ଏହା ହିଁ ମୋର ଆପଣଙ୍କୁ ଅନୁରୋଧ। ଆପଣଙ୍କର ସୁସ୍ଥତା ଭାରତକୁ ସୁସ୍ଥ ରଖିବାରେ ଅନେକ ମାତ୍ରାରେ ଆବଶ୍ୟକ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ ମାଧ୍ୟମରେ ମୁଁ ଆପଣଙ୍କ ସହ ବରାବର ଯୋଡ଼ି ହୋଇ ରହିଛି। ମୁଁ ବହୁତ ଦିନ ପୂର୍ବେ ଆପଣଙ୍କୁ ଗୋଟିଏ ମୋବାଇଲ ନମ୍ବର ଦେଇଥିଲି, ଆପଣ ସେହି ନମ୍ବରକୁ ମିସ୍ଡ କଲ୍ କରି ମନ୍ କି ବାତ୍ ଶୁଣିପାରୁଥିଲେ, କିନ୍ତୁ ଏବେ ତାକୁ ଆହୁରି ସହଜ କରି ଦିଆଯାଇଛି। ଏବେ ମନ୍ କି ବାତ୍ ଶୁଣିବା ପାଇଁ ମାତ୍ର 4 ଅଙ୍କ ଦ୍ୱାରା ମିସ୍ଡ କଲ୍ କରି ଶୁଣିପାରିବେ। ସେହି 4 ନମ୍ବର ହେଲା 1922-1922। ଏହି ନମ୍ବରକୁ ମିସ୍ଡ କଲ୍ କଲେ ଆପଣ ଯେବେ ଚାହିଁବେ, ଯେଉଁଠି ଚାହିଁବେ, ଯେଉଁ ଭାଷାରେ ଚାହିଁବେ ମନ୍ କି ବାତ୍ ଶୁଣିପାରିବେ। ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ପୁଣି ଥରେ ନମସ୍କାର। ମୁଁ କହିଥିବା ପାଣି କଥା ଆଦୌ ଭୁଲିବେନି, ମନେ ରଖିବେ ନା? ଠିକ୍ ଅଛି, ଧନ୍ୟବାଦ, ନମସ୍ତେ।